ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମହିଳାଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କୁ ସଶକ୍ତ କରିବା ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ, ନୂଆଦିଲ୍ଲୀରେ ନାରୀଶକ୍ତି ବନ୍ଦନ ସମ୍ମିଳନୀକୁ କଲେ ସମ୍ବୋଧନ। କେନ୍ଦୁଝରଠାରେ ଆଜି 1,581 କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ବଡ଼ବିଲ୍ ବାଇପାସ୍ ରିଙ୍ଗରୋଡ୍ ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଜାରି ଏବଂ ଭୁବନେଶ୍ୱର ଆଜି ପାଳନ କରୁଛି 78ତମ ପ୍ରତିଷ୍ଠା ଦିବସ। ମହିଳାଙ୍କ ଯୋଗଦାନ ଫଳରେ ଦେଶର ଗଣତନ୍ତ୍ର ସୁଦୃଢ଼ ହେଉଥିବାରୁ ଗଣତାନ୍ତ୍ରିକ ଢାଞ୍ଚାରେ ସେମାନଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି ନାରୀଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମହିଳାଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କୁ ସଶକ୍ତ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛି ଏବଂ ସେହି ନିଷ୍ପତ୍ତି ମହିଳାଙ୍କ ସଶକ୍ତିକରଣ ପ୍ରତି ଉତ୍ସର୍ଗୀକୃତ। ସେ କହିଛନ୍ତି, ବିଧାନସଭାଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବହୁଦିନର ପ୍ରତୀକ୍ଷିତ ପ୍ରସଙ୍ଗ ଆସନ୍ତା 16, 17 ଏବଂ 18 ତାରିଖରେ ପୂର୍ଣ୍ଣତାରେ ପରିଣତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି, 2023ରେ ନବନିର୍ମିତ ସଂସଦ ଭବନରେ ନାରୀଶକ୍ତି ବନ୍ଦନ ଅଧିନିୟମର ପ୍ରଥମ ପଦକ୍ଷେପ ଭାବରେ ସରକାର ଯେଉଁ ନିଷ୍ପତ୍ତି ଗ୍ରହଣ କରିଥିଲେ ତାହା କାର୍ଯ୍ୟରେ ପରିଣତ ହେବାକୁ ଯାଉଛି।
କାନୁନ ପାରିତ ହୋ ଲେକିନ ଲାଗୁ ନ ହୋ, ୟେ ସଦନ ମେ କିସି କୋ ମଞ୍ଜୁର ନହିଁ ଥା, ଖାସ କରକେ ହମାରେ ବିପକ୍ଷ କେ ସଭି ସାଥିୟୋଁ ନେ ମୁଖର ହୋ କରକେ ଇସ ବାତ ପର ଜୋର ଡାଲା ଥା କି 2029 ମେ ୟେ ଲାଗୁ ହୋନା ଚାହିଏ। 2029 की समय सीमा को ध्यान में रखते हुए हम लगातार विचार विमर्श करते रहे, मंथन करते रहे, नए नए रास्ते खोजते रहे। हमारा प्रयास है और हमारी प्राथमिकता भी है, इस बार भी ये काम संवाद, सहयोग और सहभागिता से हो।
ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ମହିଳାଙ୍କ ନେତୃତ୍ୱରେ ବଳିଷ୍ଠ ଉଦାହରଣ ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥା। ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ 14 ଲକ୍ଷରୁ ଅଧିକ ମହିଳା ସେମାନଙ୍କର ଭୂମିକା ନିର୍ବାହ କରୁଛନ୍ତି। 2014 ପରଠାରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ମହିଳାଙ୍କୁ ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ସହାୟତା କରିବା ଲାଗି ସଫଳ ଭାବେ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମହିଳା ସଶକ୍ତିକରଣ, ଆତ୍ମସମ୍ମାନ ଏବଂ ଗଣତାନ୍ତ୍ରିକ ଭାଗିଦାରୀ କ୍ଷେତ୍ରରେ ନାରୀ ଶକ୍ତି ବନ୍ଦନ ଅଧିନିୟମର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଛନ୍ତି। ସଂସଦରେ 3 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ନାରୀଶକ୍ତି ବନ୍ଦନ ଅଧିନିୟମ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ଏକ ପଦଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧି ଷ୍ଟାଡିୟମ୍ଠାରୁ ବାହାରିଥିବା ଏହି ପଦଯାତ୍ରା ଖଲ୍ଲିକୋଟ କଲେଜ ପଡ଼ିଆଠାରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ସମାବେଶରେ ଯୋଗଦେଇ ସାଂସଦ ଅନିତା ଶୁଭଦର୍ଶିନୀ ନାରୀଶକ୍ତି ବନ୍ଦନ ଅଧିନିୟମ ଉପରେ ଆଲୋକପାତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷ ବବିତା ପାତ୍ର ଯୋଗଦେଇ ଅଧିନିୟମ ମହିଳା ସଶକ୍ତିକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କହିଛନ୍ତି। ସମାଜର ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେଇ ଅଧିନିୟମ ଏବଂ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଜିଲ୍ଲାଗୁଡ଼ିକର ସମୃଦ୍ଧି ନିତ୍ୟାନ୍ତ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କେନ୍ଦୁଝର ଜିଲ୍ଲାରେ ଆଜି 1,581 କୋଟି 21 ଲକ୍ଷ ଟଙ୍କା ବ୍ୟୟରେ ବଡ଼ବିଲ୍ ବାଇପାସ୍ ରିଙ୍ଗରୋଡ୍ ପ୍ରକଳ୍ପର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବାଇପାସ୍ ଜନସାଧାରଣଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ କରିପାରିବ। ବାଇପାସ୍ର ନିର୍ମାଣ ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ହେବ। ଏଥିରେ ଦୈନିକ 40,000 ଚାରିଚକିଆ ଯାନ ଯାତାୟତ କରିବାର କ୍ଷମତା ରହିବ। ସହରରେ ଶାନ୍ତିପୂର୍ଣ୍ଣ ନିରାପଦ ଯାତାୟତ, ପ୍ରଦୂଷଣ ହ୍ରାସ ଏବଂ ଦୁର୍ଘଟଣାକୁ ବହୁମାତ୍ରାରେ ହ୍ରାସ କରାଯାଇପାରିବ। ବଡ଼ବିଲ୍ ସହର ପାଇଁ 18 କିଲୋମିଟର 326 ମିଟର ରିଙ୍ଗରୋଡ୍ ମୁଖ୍ୟମନ୍ତ୍ରୀ ଆଜି ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 326 କୋଟି ଟଙ୍କାରେ 51ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ 30 କୋଟି ଟଙ୍କା ବ୍ୟୟରେ 26ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରତ୍ୟେକ ଅଞ୍ଚଳର ଉନ୍ନତି ହେଲେ ରାଜ୍ୟ ପ୍ରଗତି ପଥରେ ଆଗେଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ବଡ଼ବିଲ୍ ସହର ପାଇଁ ଏକ ବାଇପାସ୍ ତଥା ରିଙ୍ଗରୋଡ୍ର ଶିଳାନ୍ୟାସ କରାଗଲା। ଏହାର ଦୈର୍ଘ୍ୟ ହେଉଛି 18 କିଲୋମିଟର 326 ମିଟର। ଭଦ୍ରାସାହିରୁ ସେରେଣ୍ଡା ପର୍ଯ୍ୟନ୍ତ 3.7 କିଲୋମିଟର, ସେରେଣ୍ଡାରୁ ବଲାଣୀ ପର୍ଯ୍ୟନ୍ତ 6.3 କିଲୋମିଟର ଏବଂ ସେରେଣ୍ଡାରୁ ନାଲଦା ପର୍ଯ୍ୟନ୍ତ ଇଏ ହେଉଛି 8.3 କିଲୋମିଟର। ଏହି ପ୍ରକଳ୍ପ ପାଇଁ ସମୁଦାୟ 1,581 କୋଟି 21 ଲକ୍ଷ ଟଙ୍କା ଏଥିରେ ବିନିଯୋଗ କରାଯିବ। ଏ ପୁରା ବାଇପାସ୍ଟି ଆପଣମାନଙ୍କର ଏକ ଦୀର୍ଘ ଦିନର ସମସ୍ୟାର ସମାଧାନ କରିବ। ଏହାର ଡିଜାଇନ୍ ଅତ୍ୟନ୍ତ ଉଚ୍ଚମାନର ହେବ ଏବଂ ଅଧିକ ଗାଡ଼ିର ବୋଝ ବା ଟ୍ରାଫିକ୍ ସମ୍ଭାଳିବା ଭଳି ଷ୍ଟ୍ରେଙ୍ଗଥର ମଧ୍ୟ ତାର ଦକ୍ଷତା ରହିବ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ସକାଳ ଧୂପନୀତି ପରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ସୁଚାରୁରୂପେ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲ୍ଲା ଟ୍ରେଜେରୀରୁ ଭିତର ଭଣ୍ଡାର ଘର ଚାବି ଅଣାଯିବା ସହିତ ଏହାକୁ ଖୋଲାଯାଇଥିଲା। 1978 ଗଣତି ଅନୁଯାୟୀ ଭିତର ରତ୍ନଭଣ୍ଡାରରେ 367 ପ୍ରକାରର ସୁନା ଏବଂ 231 ପ୍ରକାରର ରୂପା ଅଳଙ୍କାର ଥିବା ତାଲିକାରେ ରହିଛି। ସେହି ତାଲିକା ସହିତ ଗଣତି କରାଯାଇ ମେଳକ କରାଯାଉଛି। ସମସ୍ତ ଅଳଙ୍କାରଗୁଡ଼ିକର ଭିଡ଼ିଓ ଏବଂ ଫଟୋଗ୍ରାଫି ସମେତ 3D ମ୍ୟାପିଂ ହେଉଛି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ସମେତ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ସେବାୟତ ସଦସ୍ୟମାନେ ଗଣତିରେ ସହଯୋଗ କରୁଛନ୍ତି। ଏହି ସମୟରେ ବାହାର କାଠ ନିକଟରୁ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି। ଭୁବନେଶ୍ୱର ଆଜି ତା'ର 78ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1948 ଆଜିର ଦିନରେ ଭୁବନେଶ୍ୱରରେ ଓଡ଼ିଶାର ରାଜଧାନୀ ପ୍ରତିଷ୍ଠା କରାଯାଇଥିଲା। ଏହି ଅବସରରେ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ଶିଳାନ୍ୟାସରେ ବାଚସ୍କତି ସୁରମା ପାଢ଼ୀ ମାଲ୍ୟାର୍ପଣ ଦେବା ସହିତ ପତାକା ଉତ୍ତୋଳନ କରିଛନ୍ତି। ଭୁବନେଶ୍ୱର ମେୟର, କମିଶନର, ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକଗଣ ଉପସ୍ଥିତ ଥିଲେ। ପରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶନ କରାଯାଇଥିଲା। ଏଥିରେ 50 କଣ୍ଟିଜେଣ୍ଟ ସାମିଲ ହୋଇଥିଲେ। ଲିଙ୍ଗରାଜ ମନ୍ଦିରରେ ଏକ ମଶାଲ ଶୋଭାଯାତ୍ରା ସଭାସ୍ଥଳୀରେ ପହଞ୍ଚଥିଲା। ଚଳିତ ବର୍ଷ 2 ଧରି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଏମ୍ସି ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରାଚୀନ ଏକାମ୍ର କ୍ଷେତ୍ରର ଶୈବ ସଂସ୍କୃତି ସହିତ ଆଧୁନିକତାର ସମନ୍ୱୟ ହେଉଛି ରାଜଧାନୀ ଭୁବନେଶ୍ୱର ବୋଲି ଶ୍ରୀ ମାଝୀ ବର୍ଷ୍ଣନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ବିଦ୍ୟୁତ୍ ଦେୟ ପୈଠ କରିନଥିବା ହିତାଧିକାରୀଙ୍କର ମଧ୍ୟ ବିଜୁଳି କାଟ ନ କରିବାକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅଘୋଷିତ ବିଜୁଳି କାଟ ନ କରିବାକୁ ମଧ୍ୟ ଶ୍ରୀ ସିଂହଦେଓ ବିତରଣ କମ୍ପାନୀଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ତେବେ ମରାମତି ବା ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ୍ କାଟ ସ୍ଥଳେ ଉପଭୋକ୍ତାଙ୍କୁ ସୂଚନା ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସରକାରଙ୍କ ଏହି ଘୋଷଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକୁ କୁହାଯାଇଛି। ନିଟ୍ ୟୁଜି ପରୀକ୍ଷା ଆସନ୍ତା ମାସ 3 ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ଅପରାହ୍ନ 2-5 ଯାଏଁ ନିର୍ଦ୍ଧାରିତ କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଅନୁଷ୍ଠିତ ହେବ। ଦେଶବ୍ୟାପୀ 552 ସହର ଏବଂ ଦେଶ ବାହାରେ 14 ସ୍ଥାନରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାର ଗୌରବମୟ ଖାଦ୍ୟ ପରମ୍ପରାକୁ ଆହୁରି ବ୍ୟାପକ କରିବା ପାଇଁ ଓଡ଼ିଆ ପକ୍ଷର ତ୍ରୟୋଦଶ ଦିବସରେ ଆଜି ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମୃଦ୍ଧ ଖାଦ୍ୟ ପରମ୍ପରାକୁ ସମ୍ମାନ ଜଣାଇବା ସହିତ ଏହାର ସ୍ୱାଦକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁବର୍ଣ୍ଣପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ 30 ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଅଂଶଗ୍ରହଣ କରି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରଦର୍ଶନ କରିଛନ୍ତି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ଜନଗଣନା 2027 ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଏକ ସଚେତନତା ରଥ ଢେଙ୍କାନାଳ ଜିଲ୍ଲା ପରିକ୍ରମା କରିବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏହି ରଥର ଶୁଭାରମ୍ଭ କରାଯାଇଛି। 3 ଧରି ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ ଏବଂ ତହସିଲ ଅଞ୍ଚଳରେ ପରିକ୍ରମା କରିବାର କାର୍ଯ୍ୟସୂଚୀ ସ୍ଥିର ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରମାନ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 71 ଅଭିଯୋଗର ଶୁଣାଣି ହୋଇଛି। 8 ଅଭିଯୋଗର ତ୍ୱରିତ ସମାଧାନ ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 4 ମୋଟ 16,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ 15 ଅଭିଯୋଗର ଶୁଣାଣି ହୋଇଛି। ରାଞ୍ଚିରେ ଆୟୋଜିତ ଇଣ୍ଡିଆନ୍ ଆଥ୍ଲେଟିକ୍ ସିରିଜ୍ରେ ଓଡ଼ିଆ ଆଥ୍ଲେଟ୍ ମୌସୁମୀ ରାୟ ଉତ୍ତମ ପ୍ରଦର୍ଶନ କରି ଉଭୟ 100 ଏବଂ 200 ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହିଳାଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କୁ ସଶକ୍ତ କରିବା ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ନାରୀଶକ୍ତି ବନ୍ଦନ ସମ୍ମିଳନୀକୁ କଲେ ସମ୍ବୋଧନ। କେନ୍ଦୁଝରଠାରେ ଆଜି 1,581 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ବଡ଼ବିଲ୍ ବାଇପାସ୍ ରିଙ୍ଗରୋଡ୍ ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଜାରି ଏବଂ ଭୁବନେଶ୍ୱର ଆଜି ପାଳନ କରୁଛି 78ତମ ପ୍ରତିଷ୍ଠା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।
Thank you.